ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର 2047 ମସିହା ତକ ବିକଶିତ ଭାରତ ଗଠନଠି ବଡ଼ ଭୂମିକା ନେବା ଓଡ଼ିଶା କହିଲେ ମୁଖ୍ୟମନ୍ତ୍ରୀ। କୋଣାର୍କଠାରେ ମୂଲ ହେଲା ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱ ନେଲେ ଜଷ୍ଟିସ୍ ଅରିନ୍ଦମ ସିହ୍ନା। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ମନ୍ତ୍ରୀ ପରିଷଦର ବୈଠକ। ଆଉ ହୀରାକୁଦ ଜଳଭଣ୍ଡାରନ ବଢ଼ିଛି ବିଦେଶୀ ପକ୍ଷୀ ସଂଖ୍ୟା ଆର୍ ପ୍ରଜାତି। ଏଥର ପୂରା ଖବର 2036 ମସିହା ତକ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖାଯାଇଛି। ଆର୍ 2047 ମସିହା ତକ ବିକଶିତ ଭାରତ ଗଠନଠି ଓଡ଼ିଶା ବଡ଼ ଭୂମିକା ନେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। କୋଣାର୍କଠାରେ ଖଣି ମନ୍ତ୍ରଣାଳୟ ଆର୍ ରାଜ୍ୟ ସରକାରଙ୍କ ସହଯୋଗତି ହେଉଥିବା ଦୁଇଦିନିଆ ତିନି ନମ୍ଘର ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀକୁ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ରାଜ୍ୟ ଖଣିଜ ଦର ଭରପୁର ଅଛି, ପରିବେଶକେ ନୁକସାନ ନାଇଁ କରିକରି ପ୍ରାକୃତିକ ସମ୍ପଦର ଭରପୁର ବିନିଯୋଗ ଦିଗେ କାମ କରବାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। କାର୍ଯ୍ୟକ୍ରମଠି ଅଧ୍ୟକ୍ଷତା କରିକରି କେନ୍ଦ୍ର କୋଇଲା ଆର୍ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍, ଖଣି ଜୀବନର ଆଧାର ବିଜୁଳି ନବୀକରଣ ଶକ୍ତି ପ୍ରଯୁକ୍ତି ବିଦ୍ୟା ଲାଗି ପ୍ରାକୃତିକ ସମ୍ପଦର ଦରକାର ପଡ଼୍ସି। ଦେଶେ କୋଇଲା ଉତ୍ପାଦନ 76% ବଢ଼ିଛେ। ଦେଶର ବିକାଶ ଲାଗି ଖଣି ଆର୍ କୋଇଲା କ୍ଷେତ୍ରଠି ଭିନ୍ ଭିନ୍ ସଂସ୍କାର ଅଣାଯାଇଛେ ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍।
आदरणीय प्रधानमंत्री जी का विजन है देश विकसित भारत बनना, देश आत्मनिर्भरता आगे बढ़ना। इसके लिए माइनिंग का एक्टिविटी बहुत बड़ा योगदान प्रधानमंत्री विजन में है। कोल और माइनिंग सेक्टर देश की जीडीपी में लगभग 2% कंट्रीब्यूट करते हैं। इसको आने वाले दिन में डबल करना है। और माइनिंग सेक्टर देश में इलेक्ट्रिसिटी जनरेशन में, इंडस्ट्रियल डेवलपमेंट में, स्टील एंड सीमेंट में, इंफ्रास्ट्रक्चर एक्टिविटी में, ऑटोमोबाइल को बढ़ावा देने में, हर मैन्युफैक्चर सेक्टर में हम योगदान देने का होता है।
ବୈଠକ ଥି ଦେଶର 14 ଅୟତ୍କା ଖଣି ମନ୍ତ୍ରୀ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ଜମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ଆର୍ ରାଜ୍ୟ ଆର୍ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଦାୟିତ୍ୱ ଗ୍ରହଣ କରିଛନ୍। ଜଷ୍ଟିସ୍ ଚକ୍ରଧରୀ ଶରଣ ସିଂଙ୍କ କାର୍ଯ୍ୟକାଳ ଗଲାଖେଲ ଶେଷ ହେବାର ଉତ୍ତରୁ ଶ୍ରୀ ସିହ୍ନା ଏହି ଦାୟିତ୍ୱ ଗ୍ରହଣ କରିଛନ୍। ଜଷ୍ଟିସ୍ ସିହ୍ନା 1991 ମାର୍ଚ୍ଚ 11 ତାରିଖ ଦିନ କୋଲକାତା ହାଇକୋର୍ଟଠି ଆଇନଜୀବୀ ଭାବେ କାମୁଲ କରିଥିଲେ। 2013 ଶ୍ରୀ ସିହ୍ନା କୋଲକାତା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ତାର୍ ଉତ୍ତାରୁ ସେ କୋଲକାତା ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। 2021 ଅକ୍ଟୋବର ମାସେ ଜଷ୍ଟିସ୍ ସିହ୍ନା ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଖାରବେଳ ଭବନଠାରେ ରାଜ୍ୟ ମନ୍ତ୍ରୀ ପରିଷଦର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ବୈଠକଟି କୃଷି, ଶକ୍ତି, ସମବାୟ, ମିଶନ ଶକ୍ତି, ଦକ୍ଷତା ବିକାଶ ବିଭାଗର ଭିନ୍ ଭିନ୍ ପ୍ରସ୍ତାବ ଉପରେ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବାର ସମ୍ଭାବନା ଅଛି। ସେନ୍ତା ଆକେ ରାଜ୍ୟ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆର୍ ଓଡ଼ିଶା ବିଧାନସଭାର ଅଧିବେଶନ ହେବାରକେ ଯାଉଥିବାରୁ ଏ ବାବଦେ କିଛି ଜରୁରୀ ନିଷ୍ପତ୍ତି ନିଆଯାଇପାରେ ବୋଲି ଭି ସୂଚନା ମିଳିଛି। ରାଜ୍ୟ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାର ଲାଗି ଆଇବା 24 ତାରିଖ ଶୁକ୍ରବାର ଦିନ ସର୍ବେକ୍ଷଣ ମୂଲ ହେବା ବୋଲି ପଞ୍ଚାୟତିରାଜ ଆର୍ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍। ସେ କହିଛନ୍, ଏ ସର୍ଭେ କାମ ଦେଢ଼ରୁ ଦୁଇ ମାସ ତକ୍ ଚାଲ୍ବା। ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାଠି ସାମିଲ କରବାର ଲାଗି ଜିଲ୍ଲାପାଳ ଆର୍ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ହିତାଧିକାରୀମାନଙ୍କୁ ସଚେତନ କରବାର ଲାଗି ପଥପ୍ରାନ୍ତ ନାଟକ, ସାଂସ୍କୃତିକ କାର୍ଯ୍ୟକ୍ରମ ଆର୍ ଡାକବାଜି ଯନ୍ତ୍ର ଜରିଏ ପ୍ରଚାର କରାଯିବାର ସହିତ ସାମାଜିକ ଗଣମାଧ୍ୟମଠି ଇ ବାବଦେ ଟିକ୍ନିକ୍ ତଥ୍ୟ ଜାଣବାର୍କେ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍।
ନିଜେ ତାଙ୍କର ତାଲିକା ପ୍ରସ୍ତୁତ କରିବେ, ସେମାନେ ତାଙ୍କର ମୋବାଇଲରେ ଅପଲୋଡ କରିପାରିବେ, ପଞ୍ଚାୟତରେ ପଞ୍ଜୀକରଣ କରିପାରିବେ, ବ୍ଲକରେ ପଞ୍ଜୀକରଣ କରିପାରିବେ। ଏପରିକି ଜଣେ ବିକଲାଙ୍ଗ, ଜଣେ ୱିଡୋ, ଜଣେ ଭାଗ ହୋଇସାରିଛି ତା ପୁଅ ଅଛନ୍ତି, ଏ ପ୍ରକାର ବ୍ୟକ୍ତିଙ୍କୁ ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆମେ ସାମିଲ କରିବୁ।
ରାଜ୍ୟ ଜାତୀୟ ଶିକ୍ଷାନୀତି 2020କେ ସରଳ ଭାବେ କାର୍ଯ୍ୟକାରୀ କରିବା ଲାଗି ଆଇବାକାଲିଠାରୁ ଭୁବନେଶ୍ୱର ଜାତୀୟ କର୍ମଶାଳା ମୂଲ ହେବା। ତିନିଦିନିଆ କର୍ମଶାଳାକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ। ଏହି କର୍ମଶାଳା ରାଜ୍ୟର ଶିକ୍ଷା ଗୋଷ୍ଠୀଙ୍କୁ ସଚେତନ କରିବା ଆର୍ ଖେପ୍ ଖେପ୍ କରି ଶିକ୍ଷାନୀତିର କାର୍ଯ୍ୟକାରିତା ଉପରେ ରୋଡ୍ମ୍ୟାପ୍ ପିଆର କରବା। ଓଡ଼ିଶାର ମହାନ ବିପ୍ଳବୀ ଚନ୍ଦନ ହଜୁରୀ ଚାଖି ଖୁଣ୍ଟିଆଙ୍କର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ସୁର୍ତା କରିଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ଚାଖି ଖୁଣ୍ଟିଆଙ୍କର ବୀରତ୍ୱର ଗାଥା ଆର୍ ସାହସ ଇତିହାସଟି ଗୋଟିଏ ଖାସ୍ ଅଧ୍ୟାୟ ହୋଇପାରିଛି ବୋଲି କହିଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଆରେ ଚାଖି ଖୁଣ୍ଟିଆଙ୍କୁ ଭାରତ ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ଆଉ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଭାବେ କହିକରି ସୋର ପକାଇଥିଲେ। ଭୁବନେଶ୍ୱର କଳ୍ପନା ଛକଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତି ଥି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସହିତ ବହୁତ ସିଆନ ସୁଜନ ଫୁଲମାଲା ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ହୀରାକୁଦ ଜଲଭଣ୍ଡାରନ ଗଲା ବଛରନୁ ଇ ବଛର ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଆର୍ ପ୍ରଜାତି ବଢ଼ିଛି। ଇ ବଛର ହୀରାକୁଦକେ 122 ପ୍ରଜାତିର 377,000 ପକ୍ଷୀ ଆସିଥିବା ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍। ଗଲା ବଛର ଜଲଭଣ୍ଡାରକେ 113 ପ୍ରଜାତିର 342,000 ପକ୍ଷୀ ବାହାରୁ ଆସିଥିଲେ। ଇଥର 9 ନୂଆ ପ୍ରଜାତି ଆଉ 35,000 ଅତ୍କା ପକ୍ଷୀ ଆସିଛନ୍ ବୋଲି ଡିଏଫ୍ଓ କହିଛନ୍। ଚିଲିକା ବନ୍ୟପ୍ରାଣୀ ଡିଭିଜନର ବାଲୁଗାଁ ଆର୍ ସାତପଡ଼ା ରେଞ୍ଜନ ଆଜିଠାନୁ ଦୁଇଦିନିଆ ଡଲଫିନ୍ ଗନ୍ତି ମୂଲ ହୋଇଛି। ସକାଳର 6 ବଜେନୁ ମଧ୍ୟାହ୍ନର 12 ବଜେ ତକ ଗନ୍ତି କାମ ହୋଇଥିଲା। ଡଲଫିନ୍ ଗନ୍ତି କାମଥି ବନ ବିଭାଗର 18 ଦଲ ଲାଗିଛନ୍। ସବୁ ଦଲଥି 5-6 ଜଣ ଲେଖା ସଦସ୍ୟ ଅଛନ୍। ବଡ଼ଗାଁ ବଡ଼କୁଲଠାନେ 10 ଦଲ ଆର୍ ସାତପଡ଼ାନ 8 ଦଲ ଗନ୍ତି କରୁଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ମିଲିତ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରିବାର ସହିତ ଦରକାରୀ ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟଠାରେ ସମ୍ବଲପୁର ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କ ମିଲିତ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରନ 53 ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥୁ 11 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିବା ବେଳେ ବାକି ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ଜିଲ୍ଲାପାଳ ଆର୍ ଏସ୍ପି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶିବିରଥି ଜିଲ୍ଲାପାଳ 6 ହିତାଧିକାରୀଙ୍କୁ ଟ୍ରାଇସାଇକଲ ଆର୍ 4 ଜଣଙ୍କୁ ହ୍ୱିଲ୍ ଚେୟାର ବାଣ୍ଟିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଆର୍ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଜନଶୁଣାଣି ଶିବିର ହୋଇଯାଇଛି। ଇଥି 86 ଅଭିଯୋଗ ଆସିଥିଲା ଆର୍ ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସିଂହଶାଳା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରଟି 32 ଅଭିଯୋଗ ଗ୍ରହଣ କରାଯାଇଥିଲା। ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ଅଭିଯୋଗ ସବୁ ଶୁଣିକରି ତୁର୍ତ୍ତି ସମାଧାନ ଦିଗେ କାମ କରବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କ ଜନଶୁଣାଣି ଶିବିରଟି 62 ଅଭିଯୋଗ ଆସିଥିଲା, ସେଥିଭିତରୁ 14 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଛି। ସେଆଡ଼େ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ ଜିଲ୍ଲାପାଳ ଆର୍ ଏସ୍ପିଙ୍କ ଜନଶୁଣାଣି ଶିବିର ହୋଇଯାଇଛି। ଇଥି 109 ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ତୁର୍ତ୍ତି ସମାଧାନ ଲାଗି ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଆର୍ ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାର ସୀମା ଇଲାକାନ ଓଡ଼ିଶା ଆର୍ ଛତିଶଗଡ଼ ପୁଲିସ୍ ଆଉ ସିଆର୍ପିଏଫ୍ ଯବାନଙ୍କ ତରଫ ମାଓ ବିରୋଧୀ ଅଭିଯାନ ମୂଲ ହୋଇଛି। ଗଲାରାତି ନୂଆପଡ଼ା ଜିଲ୍ଲା ସୀମା ଇଲାକାନ ଥିବା କୁଲାରୀଘାଟ ସଂରକ୍ଷିତ ଜଙ୍ଗଲନ ମାଓବାଦୀ ଥିବାର ସୂଚନା ମିଳିଥିଲା। ପୁଲିସ୍ ଆର୍ ସିଆର୍ପିଏଫ୍ ତରଫ ମୂଲ ହୋଇଥିବା ଏହି ଅଭିଯାନ ବାବଦେ ଓଡ଼ିଶା ପୁଲିସ୍ ମୁଖ୍ୟାଳୟ ତରଫ ସୂଚନା ଦିଆଯାଇଛି। ଆଇଆଇଏମ୍ ସମ୍ବଲପୁରଠାରେ 6-ଦିନିଆ ସିଇଓ ଇମର୍ସନ୍ କାର୍ଯ୍ୟକ୍ରମ ମୂଲ ହୋଇଛି। ଏହି କାର୍ଯ୍ୟକ୍ରମଟି ଆଇଆଇଏମ୍ ସମ୍ବଲପୁରର ଏକ୍ଜିକ୍ୟୁଟିଭ୍ ଏମ୍ବିଏ 2024-26 ଆର୍ ଏମ୍ବିଏ ଫର୍ ୱାର୍କିଂ ପ୍ରଫେସନାଲ୍ 2023-25 ବ୍ୟାଚ୍ର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏଥି ଭିନ୍ ଭିନ୍ ଶିଳ୍ପର 1000 ଜଣ କର୍ମଚାରୀ ଭାଗ ନେଇଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫ ଆଜି ଗୋଟିଏ ରକ୍ତଦାନ ଶିବିର ହୋଇଯାଇଛି। ଏଥି 25 ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ପ୍ରଶାସନିକ ଅଧିକାରୀ ଆର୍ ଡାକ୍ତରଖାନା କର୍ମଚାରୀମାନେ ଯୋଗ ଦେଇକରି ରକ୍ତଦାତାଙ୍କୁ ତହକେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଷ୍ଟେଟ୍ବ୍ୟାଙ୍କ ପରିସରର ମିଶନ ଶକ୍ତି ବିଭାଗ ତରଫ ବ୍ଲକର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଲାଗି ଖାସ୍ ଋଣ ମେଳା ହୋଇଯାଇଛି। ଏଥି ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ଭିନ୍ ଭିନ୍ ବ୍ୟାଙ୍କ ତରଫ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଋଣ ଦିଆଯାଇଛି। ସୋନପୁର ଗାନ୍ଧୀ ପଡ଼ିଆଠାରେ ଚାଲିଥିବା 36 ନମ୍ଘର ସର୍ବଭାରତୀୟ ଲାଲମୁନି ସ୍କାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଟି ଆଜି ସୁନ୍ଦରଗଡ଼ ନବଜୀବନ କ୍ରିକେଟ୍ କ୍ଲବ ପ୍ରୟାଗରାଜ ଏନ୍ଏନ୍ଏସ୍ ଦଲକେ 7 ୱିକେଟ୍ ହରାଇଛି। ଆଇବାକାଲ ମୁମ୍ବାଇର ରକେଟ୍ ଏକାଦଶ ଦଲ ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଲୱେ ଦଲ ସାଙ୍ଗେ ଖେଳବା। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗଥି ସଞ୍ଜ 6 ବଜେନୁ ରାଞ୍ଚିଠାରେ ସୁରମା ହକି କ୍ଲବ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ମ୍ୟାଚ୍ ଚାଲିଛି। ସେଆଡ଼େ ପୁରୁଷ ବର୍ଗଥି ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଜି ରାତି 8:15 ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଆର୍ ସୁରମା ହକି କ୍ଲବ ଭିତରେ ମ୍ୟାଚ୍ ହେବା। शेष मुखिया खबर फेर खाए 2047 मसीहा तक विकसित भारत गठन थी बड़ भूमिका नेबा ओडिशा कहले मुख्यमंत्री कोणार्क ठाने मूल हेला जातीय खणि मंत्री सम्मेलनी ओडिशा हाईकोर्टर कार्यकारी मुख्य विचारपति दायित्व नेले जस्टिस अरिंदम सिन्हा भुवनेश्वर ठाने मुख्यमंत्री अध्यक्षता चलीछे मंत्री परिषद बैठक और हीराकुद जल भंडार न बढ़ीछे विदेशी पक्षी संख्या आर प्रजाति आज आंचलिक खबर इन शेष जुहार।